ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ରାଜ୍ୟରେ ଖୁବ୍ ଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟନ କରାଯିବ ନୂଆ ରାସନ କାର୍ଡ। ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କୋରାପୁଟ ଜିଲ୍ଲା ପ୍ରଧାନମନ୍ତ୍ରୀ ସର୍ବୋତ୍କୃଷ୍ଟ ଲୋକ ପ୍ରଶାସନ ପୁରସ୍କାର ପାଇଁ ମନୋନୀତ। ସାଂସ୍କୃତିକ ଐତିହ୍ୟର ବିବିଧତା ଉପରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ବିଶ୍ୱ ଐତିହ୍ୟ ଦିବସ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବଳିଦାନକୁ ସ୍କରଣ କରି ପାଳନ କରାଯାଉଛି ଗୁଡ୍ ଫ୍ରାଇଡେ ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ସୂଚନା। ରାଜ୍ୟରେ ଖୁବ୍ ଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ବଣ୍ଟନ କରାଯିବ ବୋଲି ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା 22 ତାରିଖ ସୁଦ୍ଧା ରାସନ କାର୍ଡ ପ୍ରସ୍ତୁତ ରଖିବାକୁ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟ ମଧ୍ୟରେ ରାସନ କାର୍ଡ ଛାପି ପ୍ରସ୍ତୁତ ରଖିବାକୁ ଅବଗତ କରାଯାଇଛି। ଜିଲ୍ଲାପାଳଙ୍କ ଦ୍ୱାରା ନିର୍ଦ୍ଧାରିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି କାର୍ଡଗୁଡ଼ିକୁ ବଣ୍ଟନ ପାଇଁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ନୂଆ ରାସନ କାର୍ଡ ପାଇବା ପାଇଁ ପ୍ରାୟ 7 ଲକ୍ଷ ଆବେଦନକାରୀ ରହିଛନ୍ତି। ତେବେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପାଇଁ ରାଜ୍ୟବ୍ୟାପୀ ଇ କେୱାଇସି ପ୍ରକ୍ରିୟା ଜାରି ରହିଛି। କୋରାପୁଟ ଜିଲ୍ଲା 2024 ପ୍ରଧାନମନ୍ତ୍ରୀ ସର୍ବୋକୃଷ୍ଟ ଲୋକ ପ୍ରଶାସନ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛି। ଏହି ପୁରସ୍କାର ଜିଲ୍ଲାର ସାମଗ୍ରିକ ବିକାଶ ବିଭାଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଦାନ କରାଯିବ। ଏନେଇ କେନ୍ଦ୍ର ସାଧାରଣ ଅଭିଯୋଗ ଓ ପେନ୍ସନ ମନ୍ତ୍ରଣାଳୟ ପକ୍ଷରୁ କୋରାପୁଟ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ଆସନ୍ତା 21 ତାରିଖରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏହି ପୁରସ୍କାର ପ୍ରଦାନ କରାଯିବ। ଏହି ପୁରସ୍କାରର ଉଦ୍ଦେଶ୍ୟ ହେଉଛି ଶାସନରେ ନୂତନତା, ଉତ୍କୃଷ୍ଟତା ଓ ନିଷ୍ଠାକୁ ପ୍ରୋତ୍ସାହିତ କରିବା। ଏ ସମ୍ପର୍କରେ କୋରାପୁଟ ଜିଲ୍ଲାପାଳ ୱି କୀର୍ତ୍ତି ୱାସନ କହିଛନ୍ତି,
ପିଏମ୍ ଆୱାର୍ଡ ଫର୍ ଏକ୍ସଲେନ୍ସ ଇନ୍ ପବ୍ଲିକ ଆଡମିନିଷ୍ଟ୍ରେସନ ଯୋଉଟା ମାନ୍ୟବର ପ୍ରଧାନମନ୍ତ୍ରୀ 21 ତାରିଖରେ କୋରାପୁଟ ଜିଲ୍ଲାକୁ ଯୋଉ ଆୱାର୍ଡ ଦେବେ, ସେଇଟା 11ଟା ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆର ଫ୍ଲାଗସିପ୍ ସ୍କିମ୍ସରେ କୋରାପୁଟ ଜିଲ୍ଲାର ଇମ୍ପ୍ଲିମେଣ୍ଟେସନକୁ ନେଇକି ସେ ଆୱାର୍ଡ ପାଇଁ ଆମେ ସିଲେକ୍ଟ ହୋଇଛୁ। ଖାସ କରିକି ସ୍କିମ୍ସ ଯେମିତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ବନ ଏବଂ ଗ୍ରାମୀଣ, ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା, ଆମର ପୋଷଣ ଅଭିଯାନ, ଏମିତି 11ଟା ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ସ୍କିମ୍ସରେ କୋରାପୁଟ ଜିଲ୍ଲାର ଯେଉଁ ଲାଷ୍ଟ 1.5 ଇୟର୍ସରେ କିଭଳି ଭାବରେ ପ୍ରୋଗ୍ରେସ୍ ହୋଇଛି, ଆଗ ଅପେକ୍ଷା ବର୍ତ୍ତମାନର ଷ୍ଟେଟସ୍ କେମିତି ରହୁଛି, ଏସବୁ ଗୋଟେ 5 ରାଉଣ୍ଡରେ ଏଇଟା ଚୟନ ହୋଇଛି।
ସାଂସ୍କୃତିକ ଐତିହ୍ୟର ବିବିଧତା ଉପରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଐତିହ୍ୟ ଦିବସ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ବିପର୍ଯ୍ୟୟ ଓ ସଂଘର୍ଷରେ ବିପଦରେ ଥିବା ଐତିହ୍ୟ ପ୍ରସ୍ତୁତି ଏବଂ ମୁକାବିଲା। ଆନ୍ତର୍ଜାତୀୟ ସ୍ଥାପତ୍ୟ ପରିଷଦର ପ୍ରସ୍ତାବ ଅନୁସାରେ ଆଜିର ଦିନକୁ ବିଶ୍ୱ ଐତିହ୍ୟ ଦିବସ ଭାବେ ପାଳନ କରିବା ଲାଗି ୟୁନେସ୍କୋ ସାଧାରଣ ପରିଷଦ 1982 ନିଷ୍ପତ୍ତି ନେଇଥିଲା। ଏପର୍ଯ୍ୟନ୍ତ ବିଶ୍ୱ ଐତିହ୍ୟ ତାଲିକାରେ ଭାରତର 43ଟି ସ୍ଥାନ ଥିବାବେଳେ ୟୁନେସ୍କୋର ଅସ୍ଥାୟୀ ତାଲିକାରେ 62ଟି ସ୍ଥାନ ରହିଛି। 1983 ମସିହାରେ ଆଗ୍ରା ଦୁର୍ଗ, ତାଜମହଲ, ଅଜନ୍ତା ଏବଂ ଏଲୋରା ଗୁମ୍ଫା ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହେବା ପରେ କ୍ରମାଗତ ଭାବେ ଅନ୍ୟ ସ୍ଥାନଗୁଡ଼ିକୁ ଏଥିରେ ସାମିଲ କରାଯାଉଛି। ଆଜି ବିଶ୍ୱ ଐତିହ୍ୟ ଦିବସ ପାଳନ ଅବସରରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇ ଦେଶର ସମସ୍ତ ସଂରକ୍ଷିତ ସ୍କାରକୀରେ ପ୍ରବେଶ ଶୁଳ୍କ ଛାଡ଼ କରିଛି। କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଆଜି ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି। ଏଏସ୍ଆଇର ଏହି ପଦକ୍ଷେପ ପର୍ଯ୍ୟଟକଙ୍କୁ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିବାକୁ ସୁଯୋଗ ପ୍ରଦାନ କରିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ଐତିହ୍ୟ ଦିବସରେ ଐତିହ୍ୟ ଏବଂ ସ୍କାରକୀସ୍ଥଳୀଗୁଡ଼ିକର ସୁରକ୍ଷା ଏବଂ ସଂରକ୍ଷଣ ପ୍ରତି ଯତ୍ନବାନ ହେବା ପାଇଁ ଆହ୍ୱାନ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଆମ ଐତିହ୍ୟ ଆମ ଗୌରବ, ଐତିହ୍ୟର ସୁରକ୍ଷା, ସଂରକ୍ଷଣ ଓ ପ୍ରଚାର ପ୍ରସାର ପାଇଁ ପରାମର୍ଶ ଦେଇଛନ୍ତି। ଶ୍ରୀମଦ୍ ଭଗବତ ଗୀତା ଏବଂ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ର ୟୁନେସ୍କୋର ମେମୋରୀ ଅଫ୍ ଦି ୱାର୍ଲଡ ରେଜିଷ୍ଟରରେ ସ୍ଥାନ ପାଇଛି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅନ୍ତର୍ଭୁକ୍ତିକୁ ଭାରତ କାଳଜୟୀ ଜ୍ଞାନ ଏବଂ ସମୃଦ୍ଧ ସଂସ୍କୃତିର ବିଶ୍ୱସ୍ତରୀୟ ସ୍ୱୀକୃତି ବୋଲି ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଉଭୟ ଗୀତା ଓ ନାଟ୍ୟଶାସ୍ତ୍ର ଶତାବ୍ଦୀ ଶତାବ୍ଦୀ ଧରି ସଭ୍ୟତା ଓ ଚେତନାକୁ ପରିପୁଷ୍ଟ କରି ଆସିବା ସହ ବିଶ୍ୱକୁ ପ୍ରେରଣା ଦେଉଛି। ଶ୍ରୀମଦ୍ ଭଗବତ ଗୀତା ଓ ନାଟ୍ୟଶାସ୍ତ୍ର ବିଶ୍ୱ ଚିନ୍ତନକୁ ପ୍ରେରଣା ଦେଇଛି, ପ୍ରଭାବିତ କରିଛି ଏବଂ ସମୃଦ୍ଧ କରିଛି ବୋଲି ସାମାଜିକ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ୟୁନେସ୍କୋ ମେମୋରୀ ଅଫ୍ ଦି ୱାର୍ଲଡ ସମ୍ମାନ ଆମ ପୁରାତନ ବୌଦ୍ଧିକ ଓ କଳାତ୍ମକ ଐତିହ୍ୟର ଏକ ଅତ୍ୟନ୍ତ ମୂଲ୍ୟବାନ ସ୍ୱୀକୃତି ବୋଲି ସେ ମତ ରଖିଛନ୍ତି। ଏହି ଐତିହାସିକ ସଫଳତା ସହିତ ଭାରତ ୟୁନେସ୍କୋ ମେମୋରୀ ଅଫ୍ ଦି ୱାର୍ଲଡ ରେଜିଷ୍ଟରରେ 14ଟି ସ୍ଥାନ ଅଧିକାର କରିଛି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବଳିଦାନକୁ ସ୍ମରଣ କରି ବିଶ୍ୱର କୋଣ ଅନୁକୋଣରେ ଆଜି ଶୁଭ ଶୁକ୍ରବାର ଗୁଡ୍ ଫ୍ରାଇଡେ ପାଳନ କରାଯାଉଛି। ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଭାଇ ଭଉଣୀମାନେ ଆନନ୍ଦ ଉଲ୍ଲାସର ସହିତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଧାର୍ମିକ ଚିନ୍ତାଧାରା ଏବଂ ପବିତ୍ର ବାର୍ତ୍ତାକୁ ସମାଜରେ ପ୍ରସାରିତ କରିବା ପାଇଁ ଆଜିର ଦିନରେ ଆଗେଇ ଆସିଥାନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବାର୍ତ୍ତା ସମାଜରେ ଲୋକଙ୍କର ଦୁଃଖରୁ ମୁକ୍ତି ଦେବାରେ ସମର୍ପିତ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୀଶୁଖ୍ରୀଷ୍ଟଙ୍କ ବଳିଦାନକୁ ସ୍କରଣ କରିଛନ୍ତି। ଆଜିର ଦିନ ଦୟା, କରୁଣା ଏବଂ ସର୍ବଦା ଉଦାରବାଦୀ ହେବାକୁ ପ୍ରେରଣା ଦେଇଥାଏ ବୋଲି ସେ କହିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାର୍ଟି ଗୁଡ୍ ଫ୍ରାଇଡେ ଅବସରରେ ପ୍ରଭୁ ଯୀଶୁଙ୍କ ପ୍ରଦର୍ଶିତ ପ୍ରେମ, କରୁଣା ଓ ତ୍ୟାଗର ପଥରେ ଅଗ୍ରସର ହେବାକୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭ ଶୁକ୍ରବାରର ବାର୍ତ୍ତାକୁ ପାଳନ କରି ଏକ ଆଦର୍ଶ ସମାଜ ଗଠନ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଯୀଶୁଙ୍କ ମାର୍ଗ ପ୍ରେମ, ଦୟା ଓ କରୁଣାର ମାର୍ଗ ପ୍ରଦର୍ଶନ କରିଥାଏ ବୋଲି ଶୁଭ ଶୁକ୍ରବାରର ବାର୍ତ୍ତାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଶୁଭ ଶୁକ୍ରବାର ଗୁଡ୍ ଫ୍ରାଇଡେକୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଭାଇ ଭଉଣୀମାନେ ଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି। ଏହି ଅବସରରେ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସଦ୍ଭାବନା ଗୃହଠାରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ପକ୍ଷରୁ ସମୂହ ପ୍ରାର୍ଥନା ସହ ବାଇବେଲ ପାଠ କରାଯାଇଛି। ଭଦ୍ରକ ଜିଲ୍ଲାର 15ରୁ ଉର୍ଦ୍ଧ୍ୱ ଚର୍ଚ୍ଚରେ ଗୁଡ୍ ଫ୍ରାଇଡେ ପାଳିତ ହୋଇଛି। ଚରମ୍ପା, କଚେରୀ, ବାଗମରା, ଅଗରପଡ଼ା, ପିରିପୁର ଆଦି ବାପ୍ଟିଷ୍ଟ ଚର୍ଚ୍ଚରେ ବାଇବେଲ ସହ ସମୂହ ପ୍ରାର୍ଥନା ଅନୁଷ୍ଠିତ ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକତାର ମୂଳ କେନ୍ଦ୍ର ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାର୍ଟି କହିଛନ୍ତି। ପୁରୀରେ ଆୟୋଜିତ ତିନିଦିନିଆ ଲିଟେରାରୀ ଫେଷ୍ଟିଭାଲକୁ ଆଜି ଉଦ୍ଘାଟନ କରି ଶ୍ରୀ କମ୍ଭମ୍ ପାର୍ଟି କହିଛନ୍ତି, ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ମହାନ୍। ଓଡ଼ିଶାର ପରମ୍ପରା, ଐତିହ୍ୟ ସମ୍ପର୍କରେ ଭାରତ ତଥା ଅନ୍ତର୍ଜାତୀୟ ସ୍ତରର ଲେଖକ ଲେଖିକା ଅବଗତ ହେବାର ଆବଶ୍ୟକତା ରହିଛି। ସଂଳାପ, ପ୍ରଦର୍ଶନ ଏବଂ ବିତର୍କ ମାଧ୍ୟମରେ ଭାରତର ପ୍ରାଚୀନ ଜ୍ଞାନକୁ ପ୍ରସାରିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ମୂଳ ଲକ୍ଷ୍ୟ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଆଧୁନିକ ଉଦ୍ୟାନ କୃଷି ପ୍ରଣାଳୀ, ଯନ୍ତ୍ରପାତିର ଉପଯୋଗ ଓ ଜଳବାୟୁ ଅନୁକୂଳ କୃଷି ସମ୍ବନ୍ଧରେ ଜ୍ଞାନ ଆହରଣ ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳର 14 ଜଣ ଚାଷୀ ଓ 14 ଜଣ ଅଧିକାରୀ ଆଜି ମାଲେସିଆ ଗସ୍ତରେ ରହିଛନ୍ତି। ଭୁବନେଶ୍ୱର କୃଷକ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଦଳ ସେଠାରେ 7 ଦିନ ରହିବାର କାର୍ଯ୍ୟସୂଚୀ ରହିଛି। ଭଦ୍ରକ ଜିଲ୍ଲା ଯୋଡ଼ାଗଡ଼ିଆ ଗ୍ରାମରେ ଝାଡ଼ାବାନ୍ତିରେ 40ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି। ଚିକିତ୍ସା ପାଇଁ ସମସ୍ତ ଆକ୍ରାନ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 3ଟି ଡାକ୍ତରୀ ଦଳ ଗ୍ରାମରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରୁଛନ୍ତି। ଆକ୍ରାନ୍ତଙ୍କୁ ଓଆର୍ଏସ୍ ପାଉଡର, ଔଷଧ ସହ ଜରୁରୀ ଚିକିତ୍ସା ଯୋଗାଇ ଦିଆଯାଉଛି। ତେବେ ଗ୍ରାମରେ ପଣା ସର୍ବତ ପିଇ ଝାଡ଼ାବାନ୍ତି ବ୍ୟାପିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନସ୍ଥ ସାତକୋଶିଆ ଗଣ୍ଡରେ 7ଟି ଘଡ଼ିଆଳ କୁମ୍ଭୀର ଛଡ଼ାଯାଇଛି। 7ଟି ଘଡ଼ିଆଳ ମଧ୍ୟରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ 5ଟି ଓ ଅନୁଗୁଳ ଟିକରପଡ଼ା ଘଡ଼ିଆଳ ସଂରକ୍ଷଣ ପ୍ରକଳ୍ପରୁ 2ଟି ଘଡ଼ିଆଳ କୁମ୍ଭୀର ଅଣାଯାଇଛି। ସେମାନଙ୍କ ଚଳପ୍ରଚଳ ଅନୁଧ୍ୟାନ କରିବା ପାଇଁ ସମସ୍ତ ଘଡ଼ିଆଳ କୁମ୍ଭୀରଙ୍କ ଲାଞ୍ଜରେ ଟ୍ରାନ୍ସମିଟର ଖଞ୍ଜାଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବଜ୍ରପାତ ସମୟରେ ସତର୍କତା ଅବଲମ୍ଘନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ବୈଠକରେ ଯୋଗଦେଇ ବଜ୍ରପାତରୁ ରକ୍ଷା ପାଇବାର ଉପାୟ ଓ ସତର୍କତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବଜ୍ରପାତ ସମ୍ବନ୍ଧୀୟ ସଚେତନତା ନେଇ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଥିଲେ। ରାଜ୍ୟର କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ଲାଗି ରହିବ। ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ବିଜୁଳି, ଘଡ଼ଘଡ଼ି ଓ ବର୍ଷା ନେଇ ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମାଲକାନଗିରି ଆଦି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ମୁଖ୍ୟ ସମ୍ବାଦ। ରାଜ୍ୟରେ ଖୁବ୍ ଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟନ କରାଯିବ ନୂଆ ରାସନ କାର୍ଡ। ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କୋରାପୁଟ ଜିଲ୍ଲା ପ୍ରଧାନମନ୍ତ୍ରୀ ସର୍ବୋକୃଷ୍ଟ ଲୋକ ପ୍ରଶାସନ ପୁରସ୍କାର ପାଇଁ ମନୋନୀତ। ସାଂସ୍କୃତିକ ଐତିହ୍ୟର ବିବିଧତା ଉପରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ବିଶ୍ୱ ଐତିହ୍ୟ ଦିବସ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବଳିଦାନକୁ ସ୍କରଣ କରି ପାଳନ କରାଯାଉଛି ଗୁଡ୍ ଫ୍ରାଇଡେ ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ନେଇ ସୂଚନା। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି।